ନମସ୍କାର, ମୁଁ ଗୀତା ସବର 46 ନମ୍ବର ୱାର୍ଡ ସବର ସାହିରୁ କହୁଛି। ଆମର ସାହିରେ 10ରୁ 15 ଘର ରହୁଛନ୍ତି। 10ରୁ 15 ଘରଙ୍କର ଗୋଟିଏ ଲାଟ୍ରିନ୍ ଦିଆହେଇଛି। ଗୋଟିଏ ଲାଟ୍ରିନ୍ ଆମେ ବ୍ୟବହାର କରୁଛୁ, କିନ୍ତୁ ଲାଟ୍ରିନ୍ର ବହୁତ ଖରାପ ହେଇଗଲାଣି। ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୟାକରି ଆମର ଲାଟ୍ରିନ୍ଟାକୁ ରିପେୟାରିଂ କରି କରାଯାଉ, ନହେଲେ ନୂଆ ଗୋଟେ ଲାଟ୍ରିନ୍ର ବ୍ୟବସ୍ଥା କରାଯାଉ, ଆମେ ଟିକେ ଖୁସିରେ ରହିବୁ।